ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ବିଶ୍ୱ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର ଭାବେ ଉଭା ହେଉଛି, କହିଲେ ପ୍ରଧାନମନ୍ତ୍ରୀ. ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ଓଏସ୍ଟି ପ୍ଲାଣ୍ଟକୁ କଲେ ଲୋକାର୍ପଣ. ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ ପିଏନ୍ଜି ଅଭିଯାନ ସମୟସୀମା ଆସନ୍ତା ଜୁନ୍ ଶେଷ ପର୍ଯ୍ୟନ୍ତ ବୃଦ୍ଧି. ଦେଶରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି 2027 ଜନଗଣନା ପ୍ରକ୍ରିୟା. ପଶ୍ଚିମବଙ୍ଗରେ ନିର୍ବାଚନ କମିଶନଙ୍କ ବଦଳି ଆଦେଶ ବିରୁଦ୍ଧରେ ଆଗତ 2 ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସର ବୋଲିଂ ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟରର ଓଏସ୍ଏଟି ପ୍ଲାଣ୍ଟକୁ ଲୋକାର୍ପଣ କରିଛନ୍ତି. ଗୁଜରାଟକୁ ଦିନିକିଆ ଗସ୍ତ ଅବସରରେ ଶ୍ରୀ ମୋଦି ଏହି ପ୍ଲାଣ୍ଟକୁ ଉଦ୍ଘାଟନ କରିବା ସହ ସମାବେଶକୁ ସମ୍ବୋଧନ କରିଛନ୍ତି. ସେ କହିଛନ୍ତି ଏହି ପ୍ଲାଣ୍ଟ ଦ୍ୱାରା ହେବାକୁ ଥିବା ଉତ୍ପାଦନ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ. ପ୍ଲାଣ୍ଟରେ ପ୍ରସ୍ତୁତ ହେବାକୁ ଥିବା ଚିପ୍ସ ଆମେରିକାରେ ପହଞ୍ଚବ ବୋଲି ସେ କହିଛନ୍ତି. ଭାରତ ବିଶ୍ୱ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର ଭାବେ ଉଭା ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
इस वर्ष के बजट में इंडिया सेमीकंडक्टर मिशन 2.0 की घोषणा की गई है। इस फेज का फोकस भारत में सेमीकंडक्टर इक्विपमेंट और मटेरियल्स के प्रोडक्शन पर है। अब हमारा प्रयास एक फुल स्टैक भारतीय सेमीकंडक्टर इकोसिस्टम तैयार करने का है, ताकि हम डोमेस्टिक और ग्लोबल सप्लाई चेन में बड़ी पार्टनरशिप कर सके।
ଶ୍ରୀ ମୋଦି କହିଛନ୍ତି ଏଭଳି ପଦକ୍ଷେପ ଦେଶରେ ସେମିକଣ୍ଡକ୍ଟରର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ। ଏହି ପ୍ଲାଣ୍ଟର ଉଦ୍ଘାଟନ ସେମିକଣ୍ଡକ୍ଟର କ୍ଷେତ୍ରକୁ ଅଧିକ ଗତିଶୀଳ କରିବ। ସେ କହିଛନ୍ତି ଭାରତର ଏହି ଦଶନ୍ଧିକୁ ପ୍ରଯୁକ୍ତିବିଦ୍ୟାର ଦଶନ୍ଧି।
ଆଜ ସେ 25 ସାଲ ପହେଲେ ଆପନେ ମୁଝେ ବନାସକାଠା ଔର ଇସ୍ କ୍ଷେତ୍ର କେ ବିକାଶ କା ଦାୟିତ୍ୱ ସୌପା ଥା। ମୈଁ ଜବ ତକ ଗୁଜରାତ ମେ ରହା मैंने इस काम को मिशन मोड में किया, और 2014 के बाद से तो इसमें डबल इंजन की सरकार की ताकत भी शामिल है। आज भी यहाँ केंद्र और राज्य की करीब 20,000 करोड़ रुपए की परियोजनाएं शुरू हो रही है।
ଭାବଥରଡ଼ ଜିଲ୍ଲାରେ ଶ୍ରୀ ମୋଦି 19,900 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସରକାର ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ ପିଏନ୍ଜି ଅଭିଯାନ ସମୟସୀମାକୁ ଆସନ୍ତା ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦେଶରେ ପିଏନ୍ଜିର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଘରୋଇ ଉପଭୋକ୍ତାଙ୍କୁ ପିଏନ୍ଜି ସଂଯୋଗ କ୍ଷେତ୍ରରେ ପ୍ରାଥମିକତା ପ୍ରଦାନ କରିବାକୁ ସହରାଞ୍ଚଳ ଗ୍ୟାସ୍ ବିତରକଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି ଚଳିତ ମାସ ସୁଦ୍ଧା ଘରୋଇ ବାଣିଜ୍ୟିକ କ୍ଷେତ୍ରରେ 3,10,000 ଗ୍ୟାସ୍ ସଂଯୋଗ କରାଯାଇଛି, ଫଳରେ ଦେଶର ବିଭିନ୍ନ ଛାତ୍ରାବାସ, କ୍ୟାଣ୍ଟିନ୍ ଏବଂ ମେସ୍ଗୁଡ଼ିକୁ ସହଜରେ ଗ୍ୟାସ୍ ବିତରଣ କରାଯାଇପାରୁଛି। ଏହା ବ୍ୟତୀତ ଅତିରିକ୍ତ 2,70,000 ନୂତନ ଗ୍ୟାସ୍ ସଂଯୋଗ ଯୋଗାଇବା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ମାର୍ଚ୍ଚ 1 ଦେଶରେ ପ୍ରତ୍ୟେକ ଦିନ 50,00,000 ଅଧିକ ଘରୋଇ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଉଛି। ଗତ 23 ଅନ୍ୟ ରାଜ୍ୟରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକଙ୍କୁ 3,20,000 5 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଯୋଗାଣ ଆରମ୍ଭ ହୋଇଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଏବଂ ପିଏନ୍ଜି ମହଜୁଦ ଥିବା ନେଇ ସରକାର ନିଶ୍ଚିତ କରିଛନ୍ତି। ଅଭାବୀ ବିକ୍ରି ସମ୍ପର୍କିତ ଖବର ପ୍ରସାରଣକୁ ବିଶ୍ୱାସ ନ କରିବାକୁ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ସରକାର ଆଜି ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନୂତନ ସଚିବଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ବିହାର କ୍ୟାଡରର 1992 ବ୍ୟାଚ୍ ଆଇଏଏସ୍ ଅଧିକାରୀ ଚଞ୍ଚଲ କୁମାରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହି ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଭୁବନେଶ କୁମାର ପର୍ଯ୍ୟଟନ ସଚିବ ଏବଂ ଶ୍ରୀବତ୍ସ କୃଷ୍ଣଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଚିବ ଭାବେ ନିଯୁକ୍ତ କରାଯାଇଛି। ରୋହିତ କନ୍ସଲ ଗ୍ରାମୀଣ ବିକାଶ ବିଭାଗର ସଚିବ ହେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରିୟ କମ୍ରେଡ୍ସ, ନନ୍ନା ସୁକୃଭ୍ୟାତ ମୁନ୍ତା ନେଟ୍ତ ଆର୍ଥିକ ସାମାଜିକ ସାଂସ୍କୃତି ପରିସ୍ଥିତି ବଦଲାବତ୍ତା ମନ୍ନା ପାର୍ଟି ନେତୃତ୍ ପୁରା ନୁକ୍ସାନତ୍ତା ଅଧିନିକେ ନାୱା ସୁଜାଓ ବାତାଲିତିକେ ମୀର ସଭ୍ୟତରେ ବାସି ସଲେଣ୍ଡର କିମୁଟୁ କମ୍ରେଡ୍ ସିଲ୍ଲା ରଜିତା ମଙ୍ଗୁ ସଭ୍ୟ କମ୍ରେଡ୍ସ ବାସି ସଲେଣ୍ଡର କିତିକେ ଓଡ଼ିଶା ପୁଲିସ ତୋର ସଭ୍ୟ ରକମତା ମଦତ କିନ୍ତର 31 ମାର୍ଚ୍ଚ ସେଭନାଲ ଫୁଲବାଣୀ ତେ ମନ୍ତୋମ ପେରକେ ଛତିଶଗଡ଼ ତେ ବେନ୍ନା ଓନ ଲୋତେ ଦାନ୍ତୋମ ଅଧିନିକେ ମୀରୁ ଏନ୍ନେ ସଭ୍ୟତରେ ವಾಯನಾ ವಾಯನಾ ಪಾರ್ಟಿ ನೇತೃತ್ ದೇವಜಿ ದಾದಾ ಸಂಗ್ರಾಮ ದಾದಾ ವಿಕಾಸ ದಾದಾ ಅವ ಪಾಪರಾವ್ ಸಂಗೆ ಸಭ್ಯ ಕಾಮ್ರೇಡ್ಸ್ ಸಿಲಿಂಡರ್ ಕಿತ್ತೋರ್ ಮೀರು ಎನ್ನೆ ಸಭ್ಯ ತೊರೆ ಆಲ್ಸಿ ಸಿಲಿಂಡರ್ ಕೇನಾ ಇಂಜೋ ನಾವ ಆಪಿಲ್ ಕಿಯ ಮುಂತನ್ ನಾವ ಫೋನ್ ನಂಬರ್ 8926159478
ଦେଶରେ 2027 ଜନଗଣନା ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବିଶ୍ୱର ଏହି ସର୍ବବୃହତ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଡିଜିଟାଲ୍ ମାଧ୍ୟମରେ ଗଣନା କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ନାଗରିକ ନିଜେ ଗଣନା କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି। ରେଜିଷ୍ଟର ଜେନେରାଲ୍ ତଥା ଜନଗଣନା ଆୟୁକ୍ତ ମୃତ୍ୟୁଞ୍ଜୟ କୁମାର ନାରାୟଣନ୍ ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,
जनगणना अधिनियम 1948 की धारा 3 है, उसमें केंद्र सरकार जब उचित समझती है तब जनगणना कराती है। आमतौर पर प्रपाटी के रूप में हर 10 वर्ष में यह होता रहा है। 2011 में हुआ था, उसके बाद 2021 के लिए भी अधिसूचना निर्गत की गई थी, लेकिन कोविड की स्थिति थी उसकी वजह से उसको स्थगित करना पड़ गया था और अब इस वक्त 2027 की जनगणना चल रही है।
ପଶ୍ଚିମବଙ୍ଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବ୍ୟାପକ ଅମଲାତାନ୍ତ୍ରିକ ଏବଂ ପୁଲିସ୍ ଅଧିକାରୀଙ୍କ ବଦଳି ନିଷ୍ପତ୍ତିକୁ ବିରୋଧ କରି ଆଗତ ଦୁଇଟି ଜନସ୍ୱାର୍ଥ ମାମଲାକୁ କୋଲକାତା ହାଇକୋର୍ଟ ଖାରଜ କରିଛନ୍ତି। ତୃଣମୂଳ କଂଗ୍ରେସ ନେତାଙ୍କ ପକ୍ଷରୁ ଏହି ଦୁଇଟିଯାକ ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା। ଦୁଇଟିଯାକ ମାମଲା ମଧ୍ୟରୁ ଗୋଟିଏ ଉଚ୍ଚସ୍ତରୀୟ ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀଙ୍କ ବଦଳି ଏବଂ ଅନ୍ୟଟି ସାଧାରଣ ବର୍ଗ ସରକାରୀ କର୍ମଚାରୀଙ୍କ ବଦଳି ନିଷ୍ପତ୍ତି ବିରୋଧରେ ଆଗତ ହୋଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁଜୟ ପାଉଲ ଏବଂ ଜଷ୍ଟିସ୍ ପାର୍ଥସାରଥୀ ସେନ୍ଙ୍କ ଖଣ୍ଡପୀଠ ଏହି ଦୁଇଟିଯାକ ମାମଲାକୁ ବିଚାର କରି ଖାରଜ କରିଛନ୍ତି। ଆଦର୍ଶ ଆଚରଣ ସଂହିତା ବଳବତ୍ତର ଥିବା ସମୟରେ ଏଭଳି ବଦଳି ନିଷ୍ପତ୍ତି ଗ୍ରହଣ କରିବାର ଅଧିକାର ନିର୍ବାଚନ କମିଶନଙ୍କର ରହିଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଗୁଆହାଟୀଠାରେ ଆସାମ ବିଧାନସଭା ନିର୍ବାଚନ 2026 ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ସର୍ବାନନ୍ଦ ସୋନୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଛି। ସୁରକ୍ଷିତ ଆସୋମ, ବିକଶିତ ଆସୋମ ଦୃଷ୍ଟିକୋଣ ଆଧାରରେ ଏହି ନିର୍ବାଚନୀ ଇସ୍ତାହାରରେ 31ଟି ପ୍ରତିଶ୍ରତି ପ୍ରଦାନ କରାଯାଇଛି। ସେଥିମଧ୍ୟରେ ଜବରଦଖଲ ଉଚ୍ଛେଦ, ପ୍ରବାସୀଙ୍କୁ ଦେଶାନ୍ତର, ଏକକ ନାଗରିକ ସଂହିତା ସଂକ୍ରାନ୍ତ ପ୍ରସଙ୍ଗ ଅନ୍ତର୍ଭୁକ୍ତ। ଦଳ ପକ୍ଷରୁ ରାଜ୍ୟରେ 2 ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବାକୁ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିବାବେଳେ ଅଷ୍ଟମ ବେତନ କମିଶନ ଲାଗୁ ନେଇ ପ୍ରତିଶ୍ରତି ଦିଆଯାଇଛି। କେଜିରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନର ପ୍ରତିଶ୍ରତି ମଧ୍ୟ ଇସ୍ତାହାରରେ ରହିଛି। ବିହାର ନାଳନ୍ଦା ଜିଲ୍ଲାର ମାଘ୍ରା ଶୀତଳାଷ୍ଟମୀ ମନ୍ଦିରରେ ଦଳାଚକଟା ଘଟି ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ 50,000 ଟଙ୍କାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଆଜି ସକାଳେ ନାଳନ୍ଦା ଜିଲ୍ଲାର ବିହାର ଶରୀଫରେ ଥିବା ମାଘ୍ରା ଶୀତଳାଷ୍ଟମୀ ମନ୍ଦିରରେ ଦଳାଚକଟା ଘଟି 8 ଜଣ ମହିଳା ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଅନେକ ଆହତ ହୋଇଛନ୍ତି। ନେପାଳରେ ଜେଏନ୍ଜି ଆନ୍ଦୋଳନରେ ପ୍ରାଣ ହରାଇଥିବା ଆତ୍ମୀୟ ସ୍ୱଜନଙ୍କ ପାଇଁ ସେଠାକାର ସରକାର ନିଯୁକ୍ତି ସୁଯୋଗ ବ୍ୟବସ୍ଥା କରିଛନ୍ତି। ନେପାଳ ବିଦ୍ୟୁତ୍ କର୍ତ୍ତୃପକ୍ଷ ଏହି ପରିପ୍ରେକ୍ଷୀରେ 27 ଜଣଙ୍କ ନିଯୁକ୍ତି ଆଦେଶ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ 10,50,000 ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇସାରିଛି। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯଜୁବେନ୍ଦ୍ର ସିଂ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭାରତ ବିଶ୍ୱ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର ଭାବେ ଉଭା ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ଓଏସ୍ଏଟି ପ୍ଲାଣ୍ଟକୁ କଲେ ଲୋକାର୍ପଣ। ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ ପିଏନ୍ଜି ଅଭିଯାନ ସମୟସୀମା ଆସନ୍ତା ଜୁନ୍ ଶେଷ ପର୍ଯ୍ୟନ୍ତ ବୃଦ୍ଧି। ଦେଶରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି 2027 ଜନଗଣନା ପ୍ରକ୍ରିୟା। ପଶ୍ଚିମବଙ୍ଗରେ ନିର୍ବାଚନ କମିଶନଙ୍କ ବଦଳି ଆଦେଶ ବିରୁଦ୍ଧରେ ଆଗତ 2 ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସର ବୋଲିଂ ନିଷ୍ପତ୍ତି।